ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক প্রীতি শুভেচ্ছা জ্ঞাপন করুছ। প্রভু যীশুঙ্কর অনুগ্রহ আজ আমি পুনর্বার তাঁকর বাক্য অধ্যয়ন তথা শ্রবণ করা সুযোগ পাইপারিছ। আর বিশ্বাস আজ প্রভু তাঁকর বাক্য আহিত কথা কয়া যাওছেন, আজ আশীর্বাদ করা যাওছেন। কিন্তু আমি সেই প্রকার প্রস্তুতির হৃদয় নিয়ে ତାଙ୍କର ନିକଟବର୍ତ୍ତୀ ହେବା ଉଚିତ, ତାହେଲେ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବେ, ଆଉ ସେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି ଆନନ୍ଦ ପ୍ରଦାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ସମସ୍ୟା ରହିଅଛି ବା ଦୁଃଖ ରହିଅଛି, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଆଉ ବିଶେଷର ଅନୁରୋଧ, ଆପଣଙ୍କର ଯଦି ସାକ୍ଷ୍ୟ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମମାନଙ୍କୁ ତୁମର ସେ ଆଶୀର୍ବାଦ ଅନୁଗ୍ରହରେ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ତୁମର ଏହି ଆଶୀର୍ବାଦ ଏବଂ ସୁରକ୍ଷାର ବାହୁଛ ହାତରେ ଆପରି ରଖ। ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମକୁ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପଥରେ ଚାଲିବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।
ଆଜି ଆମେ ପୁରାତନ ନିୟମର ଏଜ୍ରା ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଏହାକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଆସନ୍ତୁ ପ୍ରଥମେ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଟିକେ ଲକ୍ଷ୍ୟ କରିବା। ଏଜ୍ରା ହେଉଛନ୍ତି ଏହି ପୁସ୍ତକର ଲେଖକ। ସେ ହିଲ୍କିୟ ମହାଯାଜକଙ୍କର ବଂଶଧର ଥିଲେ, ଯିଏକି ଯୋଶିଅଙ୍କ ରାଜତ୍ୱ ସମୟରେ ବ୍ୟବସ୍ଥାର ଏକ ନକଲ ପାଇଥିଲେ। ଏହି ବିଷୟ ଦ୍ୱିତୀୟ ବଂଶାବଳୀ ପୁସ୍ତକର 34:14 ଲେଖା ଅଛି। ଏଜ୍ରା ଜଣେ ଯାଜକ ହିସାବରେ ସେହି ନିର୍ବାସିତର ସମୟରେ ସେବା କାର୍ଯ୍ୟ କରିବା ନିମନ୍ତେ ସମର୍ଥ ହୋଇନଥିଲେ। ସେତେବେଳେ ମନ୍ଦିର ମଧ୍ୟ ନଥିଲା, କାରଣ ଏହା ବି ନଷ୍ଟ ହୋଇଥିଲା। କିନ୍ତୁ ସେ ଯାହା ହେଉନା କାହିଁକି ସେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ନିମନ୍ତେ ସମୟ ଦେଲେ। ଏଜ୍ରା 7:6 ପ୍ରକାଶ କରେ ଯେ ସେ ମୋସାଙ୍କ ବ୍ୟବସ୍ଥାରେ ଜଣେ ନିପୁଣ ଅଧ୍ୟାପକ ଥିଲେ। ଏଜ୍ରା ମଧ୍ୟ ଜଣେ ମହାନ ଉଦ୍ଦୀପକ ଓ ସଂସ୍କାରକ ଥିଲେ। ଏଜ୍ରାଙ୍କ ଦ୍ୱାରା ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରାଯିବା ହେତୁ ଆତ୍ମିକ ଜାଗରଣ ଦେଖାଦେଇଥିଲା। ଆମେ ତାହା ନିହିମିଆଙ୍କ ପୁସ୍ତକ 8 ଲକ୍ଷ୍ୟ କରିବାକୁ ପାରିବା। ଏଜ୍ରା ସମ୍ଭବତଃ ପ୍ରଥମ ଓ ଦ୍ୱିତୀୟ ବଂଶାବଳୀର ଲେଖକ ଥିଲେ ଓ ଗୀତସଂହିତା 119 ଲେଖକ ଥିଲେ। ଏଜ୍ରା ସମାଜଗୃହଗୁଡ଼ିକର ଆୟୋଜନ କଲେ। ସେ ଶାସ୍ତ୍ରୀମାନଙ୍କର ପ୍ରତିଷ୍ଠାତା ଥିଲେ, ପବିତ୍ର ଧର୍ମଶାସ୍ତ୍ରକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟକ ଥିଲେ ଓ ଗୀତଗୁଡ଼ିକର ଆୟୋଜନ କରିଥିଲେ। ଆସନ୍ତୁ ସେହି ମହାନ ବ୍ୟକ୍ତି ଏଜ୍ରାଙ୍କ ପ୍ରତି ଦୃଷ୍ଟି ଦେବା, ଯିଏକି ବାଇବଲ ଅଧ୍ୟୟନ ମଧ୍ୟ ଦେଇ ଉଦ୍ଦୀପନା ଆଣିବାରେ ପ୍ରଥମ ବ୍ୟକ୍ତି ଥିଲେ। ତେବେ ଏହି ଏଜ୍ରା ପୁସ୍ତକ ଶେଷ ଐତିହାସିକ ପୁସ୍ତକ। ଯେତେବେଳେ ଆମେ ସେହି ଦ୍ୱିତୀୟ ବଂଶାବଳୀ ପୁସ୍ତକକୁ ଅଧ୍ୟୟନ କରି ସମାପ୍ତ କଲୁ, ଆମେ ଦେଖିଥିଲୁ ଯେ ଦକ୍ଷିଣ ରାଜ୍ୟ ଯିହୁଦା 70 ଧରି ନିର୍ବାସିତ ହେଲେ। ସେମାନେ ସେହି ଶତ୍ରୁ ହସ୍ତରେ ସମର୍ପିତ ହୋଇ ନିର୍ବାସିତ ହେବା ପରେ ସେମାନଙ୍କଠାରୁ ଆମେ ଆଉ କୌଣସି ବିଷୟ ଶୁଣିବାକୁ ପାରୁନାହୁଁ, ଯେପର୍ଯ୍ୟନ୍ତ ଏଜ୍ରା ସେମାନଙ୍କର ଇତିହାସକୁ ଆଣି ଉପସ୍ଥାପିତ କରିନାହାନ୍ତି। ତିନୋଟି ଐତିହାସିକ ପୁସ୍ତକକୁ ନିର୍ବାସିତର ପରବର୍ତ୍ତୀ ଇତିହାସ ବୋଲି କୁହାଯାଏ, ଆଉ ସେଗୁଡ଼ିକ ହେଲା ଏଜ୍ରା, ନିହିମିଆ ଓ ଏଷ୍ଟର। ମଧ୍ୟ ସେହିପରି ତିନୋଟି ନିର୍ବାସିତର ପରବର୍ତ୍ତୀ ଭାବବାଣୀ ପୁସ୍ତକ ରହିଅଛି, ସେଗୁଡ଼ିକ ହେଉଛି ହାଗୟ, ଜିଖରିୟ ଓ ମଲାଖି। ବର୍ତ୍ତମାନ ଏଜ୍ରା ଓ ନିହିମିଆ ଏକତ୍ର ମିଳି ପ୍ରଭୁଙ୍କ ନିମନ୍ତେ ପଦକ୍ଷେପ ନେଉଅଛନ୍ତି। ଏଜ୍ରା ହେଉଛନ୍ତି ଯାଜକ ଓ ନିହିମିଆ ହେଉଛନ୍ତି କର୍ମକର୍ତ୍ତା। ସେମାନେ ଏକତ୍ର ମିଳି ଏପରି କାର୍ଯ୍ୟ କଲେ ଯେ ଜେରୁସାଲମରେ ଈଶ୍ୱରଙ୍କ ଇଚ୍ଛା ସାଧିତ ହେଲା। ସେମାନେ ଉଭୟ ମିଶି ଜେରୁସାଲମର ପ୍ରାଚୀରର ପୁନର୍ନିର୍ମାଣ ଓ ମନ୍ଦିର ତଥା ଜେରୁସାଲମ ନଗରୀର ପୁନର୍ନିର୍ମାଣ ପ୍ରତି ଦୃଷ୍ଟି ଦେଇଥିଲେ। ଏହି ଏଜ୍ରା ପୁସ୍ତକରେ ଦୁଇଟି ମୁଖ୍ୟ ବିଭାଗ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ 6 ପର୍ବରେ ସରୁବାବିଲଙ୍କ ନେତୃତ୍ୱରେ ସେହି ବାବିଲୋନ ନିର୍ବାସିତରୁ ଫେରିଆସିବାର ବିଷୟ ପ୍ରକାଶ କରାଯାଇଅଛି। ପ୍ରାୟ 50,000 ଲୋକ ସେହି ନିର୍ବାସିତରୁ ଫେରିଥିଲେ। ଏହାପରେ 7-10 ମଧ୍ୟରେ ଏଜ୍ରାଙ୍କ ନେତୃତ୍ୱରେ ସେହି ନିର୍ବାସିତରୁ ଫେରିବାର ବିଷୟକୁ ଉପସ୍ଥାପିତ କରାଯାଇଅଛି ଓ ପ୍ରାୟ 2,000 ଲୋକ ଏଜ୍ରାଙ୍କୁ ଅନୁକରଣ କଲେ। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ଏହି ଏଜ୍ରା ପୁସ୍ତକର ପ୍ରଥମ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପ୍ରଥମ ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ରାଜାଜ୍ଞା ଓ ଜେରୁସାଲମକୁ ଅବଶିଷ୍ଟାଂଶଙ୍କର ପ୍ରତ୍ୟାବର୍ତ୍ତନ। ପ୍ରଥମେ ଆମେ ପାରସ୍ୟର ରାଜା କୋରସ୍ଙ୍କର ମନ୍ଦିରକୁ ସୁରକ୍ଷା କରିବା ନେଇ ରାଜାଜ୍ଞା ପ୍ରଦାନ କରିବାର ଲକ୍ଷ୍ୟ କରିବାକୁ ପାରିବା। ଏଜ୍ରା ପୁସ୍ତକ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜିରିମିୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ର ଅଧିକାରର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା ଯଥା। ଲକ୍ଷ୍ୟ କରନ୍ତୁ, ଏଜ୍ରା ପ୍ରଥମରୁ ଈଶ୍ୱରଙ୍କ ବାକ୍ୟ ଉପରେ ଗୁରୁତ୍ୱ ଦିଅନ୍ତି। ଏଠାରେ ପାରସ୍ୟର ରାଜା କୋରସ୍ଙ୍କ ବିଷୟ ନେଇ ମଧ୍ୟ ଉଲ୍ଲେଖ ହୋଇଅଛି। ପାଶ୍ଚାତ୍ୟ ଜଗତର ସେ ସବୁଠାରୁ ଦକ୍ଷ ଶାସକ ଥିଲେ। ସେ ଜନ୍ମ ହେବା ପୂର୍ବରୁ ତାଙ୍କର ନାମକରଣ ହୋଇଥିଲା। ପାରସ୍ୟର ରାଜା ହେବାର ପ୍ରାୟ 200 ବର୍ଷ ପୂର୍ବରୁ ତାହାଙ୍କର ନାମକରଣ ହୋଇଥିଲା, ଯାହାକି ଯିଶାୟ ପୁସ୍ତକ 44 ପର୍ବର 28 ପଦଟି ଏହିପରି ପ୍ରକାଶ କରେ। ଆମ୍ଭେ କୋରସ୍ ବିଷୟରେ ବୋଲୁ, ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ। ସେ ଜିରୁସାଲମ ବିଷୟରେ କହିବ, ତାହା ପୁନଃ ନିର୍ମିତ ହେବ ଓ ମନ୍ଦିରକୁ ବୋଲିବ, ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ। ଏହାର କ୍ରମଶଃ ଆମେ ଯିଶାୟା ପୁସ୍ତକ 45 ପର୍ବର 1 ପଦରେ ମଧ୍ୟ ଲକ୍ଷ୍ୟ କରୁ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ସଦାପ୍ରଭୁ ଆପଣ ଅଭିଯୁକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଦକ୍ଷିଣହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା, ଆମ୍ଭେ ତାହା ସମ୍ମୁଖରେ କବାଟ ସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ। ଦାନିଏଲ ସେହି କୋରସ୍ର ରାଜ୍ୟରେ ପ୍ରଧାନମନ୍ତ୍ରୀ ଭାବିଥିଲେ ଓ ସେ ତାହାଙ୍କୁ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଜ୍ଞାନ ଆଡ଼କୁ କଢ଼ାଇ ଆଣିଥିଲେ। ଯେତେବେଳେ କୋରସ୍ ରାଜା ଇସ୍ରାଏଲ ସନ୍ତାନଗଡ଼ର ନିଜ ରାଜ୍ୟକୁ ଫେରିଯିବା ନେଇ ଆଦେଶ ପ୍ରଦାନ କଲେ, ସେତେବେଳେ ସେ ଜାଣିଥିଲେ ଯେ ସେ କ'ଣ କରୁଅଛନ୍ତି। ଆମେ ଜାଣିବାକୁ ପାରିବା ଯେ ଈଶ୍ୱରଙ୍କ ଇଚ୍ଛା ସେହି କାର୍ଯ୍ୟ ମଧ୍ୟ ଦେଇ ସାଧିତ ହୋଇଥିଲା। ଏଠାରେ ଆମେ ଭାବବାଣୀର ପ୍ରକୃତ ସଫଳତାକୁ ଲକ୍ଷ୍ୟ କରିବାକୁ ପାରୁଅଛୁ, ଯାହାକି ଦାନିଏଲ ଭବିଷ୍ୟତ ବକ୍ତା କୋରସ୍ ରାଜାଙ୍କର ରାଜତ୍ୱ ସମୟରେ କେତେକ ଭାବବାଣୀ ପ୍ରକାଶ କରିଥିଲେ। ଏପରିକି ଇସ୍ରାଏଲ ବିଷୟ ନେଇ ସେହି 70 ସପ୍ତାହର ଭାବବାଣୀ ମଧ୍ୟ ପ୍ରକାଶ କରିଥିଲେ। ତେବେ ଏଜ୍ରା 1 ପର୍ବର 1 ପଦ ମଧ୍ୟ ଭାବବାଣୀର ସଫଳତା, ସେହି 70 ବର୍ଷର ନିର୍ବାସିତର ସମୟ ଗତ ହୋଇଯାଇଅଛି, ସେହି ରାଜାଜ୍ଞା ପ୍ରଦାନ କରାଯାଇଅଛି ଓ ଇସ୍ରାଏଲ ସନ୍ତାନଗଣ ସେମାନଙ୍କର ନିଜ ରାଜ୍ୟକୁ ଫେରିଆସୁଅଛନ୍ତି। କିନ୍ତୁ ସେ ଯାଉନା କାହିଁକି, ଅଳ୍ପ କେତେକ ଫେରିଆସୁଅଛନ୍ତି। 1 ପର୍ବର 2 ପଦରେ ଏହିପରି ଲେଖା ଅଛି, ପାରସ୍ୟର ରାଜା କୋରସ୍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି, ଆଉ ସେ ଜିହୁଦା ଦେଶସ୍ଥ ଜେରୁସାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି। କୋରସ୍ଙ୍କର ସେହି ଆଦେଶ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ପାରସ୍ୟର ରାଜା କୋରସ୍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ତାବତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି, ଅର୍ଥାତ୍ ତାହାଙ୍କ ସମୟରେ ଯେଉଁ ସମସ୍ତ ରାଜ୍ୟ ଥିଲା ସେହି ସମସ୍ତ ରାଜ୍ୟର ସେ ଅଧିକାରୀ ଥିଲେ। ଆଉ ସେ କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ଏହି ସମସ୍ତ ରାଜ୍ୟ ପ୍ରଦାନ କରିଅଛନ୍ତି, ସେଠାରେ ସଦାପ୍ରଭୁଙ୍କୁ ଉଚ୍ଚୀକୃତ କରାନ୍ତି। ସେ ବୁଝିବାକୁ ପାରିଲେ ଯେ ଈଶ୍ୱର ତାହାଙ୍କୁ ସମସ୍ତ ବିଷୟ ପ୍ରଦାନ କରିଅଛନ୍ତି ଓ ତାହାଙ୍କୁ ସେହି ସିଂହାସନ ଦାନ କରିଅଛନ୍ତି। କିନ୍ତୁ ଆଜି କେତେଜଣ ଏହିପରି ଶାସକ ବା ରାଜାମାନେ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କୁ ଚିହ୍ନିପାରୁଛନ୍ତି, କିନ୍ତୁ ସେମାନେ ଜାଣନ୍ତୁ ବା ନ ଜାଣନ୍ତୁ ଈଶ୍ୱର ସେମାନଙ୍କୁ ସେହିପରି ସ୍ଥିତିରେ ରଖିଅଛନ୍ତି, ଈଶ୍ୱର ସେମାନଙ୍କୁ ଶାସକ ଭାବେ ନିଯୁକ୍ତି ଦେଇଅଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କୁ ଭୟ କରି ଓ ତାହାଙ୍କର ଇଚ୍ଛା ଲୋଡ଼ି ସମସ୍ତ କାର୍ଯ୍ୟ କରିବା ଉଚିତ ଓ ଈଶ୍ୱରଙ୍କୁ ଗୌରବ ଦେବା ଉଚିତ। ଦ୍ୱିତୀୟରେ କୋରସ୍ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ସେହି ସଦାପ୍ରଭୁ ପରମେଶ୍ୱର ଜିହୁଦା ଦେଶସ୍ଥ ଜେରୁସାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭଙ୍କୁ ଆଜ୍ଞା କରିଅଛନ୍ତି। ବାସ୍ତବରେ ଏହା ଏକ ଚମତ୍କାର ବିଷୟ, ଯାହାକି ଜଣେ ବିଜାତୀୟ ଜଗତର ଶାସକଙ୍କ ମୁଖରୁ ଏହି ପ୍ରକାର ବିଷୟ ପ୍ରକାଶ ପାଉଅଛି। ପ୍ରକୃତରେ ଦାନିଏଲ ଭବିଷ୍ୟତ ବକ୍ତାଙ୍କର ପ୍ରଚାର ଦ୍ୱାରା ପାରସ୍ୟର ରାଜା କୋରସ୍ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ପରିଚୟ ପାଇଥିଲେ। ତେଣୁ କୋରସ୍ ବର୍ତ୍ତମାନ ସେହି ଜୁହୁଦୀମାନଙ୍କୁ, ଯେଉଁମାନେ କି ବାବିଲୋନକୁ ନିର୍ବାସିତ ହୋଇଥିଲେ, ସେମାନଙ୍କୁ ସେମାନଙ୍କର ଦେଶ ଜେରୁସାଲମକୁ ଫେରିଯିବା ନିମନ୍ତେ ଅନୁମତି ପ୍ରଦାନ କରୁଅଛନ୍ତି। 1 ପର୍ବର 3 ପଦରେ ଲେଖା ଅଛି, ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମମାନଙ୍କର ଯିଏ କେହି ହେଉ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହୁଅନ୍ତୁ, ଓ ସେ ଜିହୁଦା ଦେଶସ୍ଥିତ ଜେରୁସାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଜେରୁସାଲମସ୍ଥ ଗୃହ ନିର୍ମାଣ କରୁ, ସେ ପରମେଶ୍ୱର ଅଟନ୍ତି। ଆପଣ ଲକ୍ଷ୍ୟ କରିବେ ଯେ ସେପରି କରିବା ନିମନ୍ତେ ଈଶ୍ୱର କୋରସ୍କୁ ଆଦେଶ ଦେଇଥିଲେ। ମାତ୍ର କୋରସ୍ ସେହି ଲୋକମାନଙ୍କୁ ଜେରୁସାଲମକୁ ଫେରିଯିବା ନିମନ୍ତେ ଆଦେଶ ଦେଉନାହାନ୍ତି, ମାତ୍ର ସେମାନଙ୍କୁ ସେହି ଜେରୁସାଲମକୁ ଚାଲିଯିବା ନିମନ୍ତେ ଅନୁମତି ଦେଉଅଛନ୍ତି। ଏଥିରୁ କୋରସ୍ଙ୍କ ହୃଦୟର ଭାବ ଜଣାଯାଏ। ଚାରିପଦରେ ଲେଖା ଅଛି, ଆଉ ଯେ କେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଜେରୁସାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ ନୈବେଦ୍ୟ ଛଡ଼ା ରୂପା ଓ ସୁନା ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ। ଦେଖନ୍ତୁ, ସେହି ଇସ୍ରାଏଲ ସନ୍ତାନଗଣକୁ ଫେରିଯିବା ନିମନ୍ତେ ଅନୁମତି ଦିଆଯାଇଥିଲା, ମାତ୍ର ଯେଉଁମାନେ ଫେରିଯିବାକୁ ପସନ୍ଦ କରିନଥିଲେ ସେମାନଙ୍କୁ ସ୍ୱେଚ୍ଛାଦତ ନୈବେଦ୍ୟ ଛଡ଼ା ରୂପା ଓ ସୁନା ନାନା ଦ୍ରବ୍ୟ ଓ ପଶୁ ପ୍ରଭୃତି ଦେବାକୁ ଥିଲା, ଯେପରି ଯେଉଁମାନେ ସେହି ଆଦେଶକୁ ପାଳନ କରି ଫେରିଯାଇ ଜେରୁସାଲମରେ ସେହି ମନ୍ଦିରକୁ ପୁନଃନିର୍ମାଣ କରିବାକୁ ଥିଲା, ତାହା ଯେପରି ସେହି ସମସ୍ତ କାର୍ଯ୍ୟରେ ବିନିଯୋଗ ହେବାକୁ ପାରେ। ପାଞ୍ଚ ଓ ଛଅ ପଦରେ ଏପରି ଲେଖା ଅଛି, ସେତେବେଳେ ଜିହୁଦାର ଓ ବିନ୍ୟାମିନ୍ର ପିତୃବଂଶୀୟ ପ୍ରଧାନମାନେ ଆଉ ଯାଜକମାନେ ଓ ଲେବୀୟମାନେ ଅର୍ଥାତ୍ ସଦାପ୍ରଭୁଙ୍କ ଜେରୁସାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନରେ ପ୍ରବୃତ୍ତି ଦେଲେ ସେମାନେ ଉଠିଲେ। ପୁଣି ସ୍ୱେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର ସ୍ୱର୍ଣ୍ଣ ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ। ଯେପରି ମୁଁ ଏଥିପୂର୍ବରୁ ଆପଣଙ୍କୁ କହିଥିଲି ଯେ ପ୍ରକୃତରେ ସେହି ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଅତି ଅଳ୍ପ ସଂଖ୍ୟକ ଲୋକ ଜେରୁସାଲମକୁ ଫେରିଯାଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ବାବିଲୋନରେ ରହିବାକୁ ପସନ୍ଦ କରିଥିଲେ। କିନ୍ତୁ ଈଶ୍ୱରଙ୍କର ଇଚ୍ଛା ଥିଲା ଯେପରି ସେମାନେ ସମସ୍ତେ ଜେରୁସାଲମକୁ ଫେରିଯାଆନ୍ତୁ, ମାତ୍ର ସେମାନଙ୍କ ମଧ୍ୟରୁ କେତେକ ଜେରୁସାଲମକୁ ଫେରିଯିବା ନିମନ୍ତେ ପସନ୍ଦ କଲେ ନାହିଁ। ହୋଇପାରେ ସେମାନେ ସେହି ବାବିଲୋନରେ ବାସ କରି ସମୃଦ୍ଧିଶାଳୀ ହୋଇଯାଇଥିଲେ ଓ ସୁଖକର ତଥା ଆରାମଦାୟକ ଜୀବନଯାପନ କରୁଥିଲେ, ତେଣୁକରି ସେମାନେ ସେହି ସ୍ଥାନ ଛାଡ଼ି ପୁନର୍ବାର ଜେରୁସାଲମକୁ ଫେରିଯିବା ନିମନ୍ତେ ଚାହିଁଲେ ନାହିଁ। ଆଉ ସେମାନେ ଅନ୍ତତଃ ଭାବିଥିବେ ଯେ ଏହା ଈଶ୍ୱରଙ୍କ ଇଚ୍ଛା ନୁହେଁ କିମ୍ବା ସମୟ ନୁହେଁ ସେହି ସ୍ଥାନକୁ ଫେରିଯିବା ପାଇଁ, ତେଣୁ ଏହା ଉପରେ କୌଣସି ମତାମତ ଦେବାକୁ ମୁଁ ମଧ୍ୟ ଉଚିତ ମନେ କରୁନାହିଁ। ମାତ୍ର ମୁଁ ଜାଣେ ଯେ ପରେ ଆମେ ସେହି ଏଷ୍ଟର ବିବରଣ ପୁସ୍ତକକୁ ଅଧ୍ୟୟନ କରିବା ସମୟରେ ସେହି ଅବଶିଷ୍ଟାଂଶ ଇସ୍ରାଏଲୀୟମାନଙ୍କର ଘଟଣାକୁ ଲକ୍ଷ୍ୟ କରିବାକୁ ପାରିବା, ଯେଉଁମାନେ କି ସେହି ବାବିଲୋନରେ ରହିବା ନିମନ୍ତେ ପସନ୍ଦ କରିଥିଲେ। ଆଉ ସେହି ସମୟରେ ସେମାନେ ପ୍ରକୃତରେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ, କିନ୍ତୁ ଗୋଟିଏ ବିଷୟ ସେମାନଙ୍କ ସପକ୍ଷରେ କୁହାଯାଇପାରେ ଯେ ସେହି ଉଭୟ ଦଳ ମଧ୍ୟରେ କୌଣସି ଶତ୍ରୁତାର ବା ବିଚାର କରିବାର ମନୋଭାବ ଦେଖାଯାଇନଥିଲା। ଆଉ ଯେଉଁମାନେ ଫେରିଯାଇଥିଲେ ଓ ଯେଉଁମାନେ ଫେରିନଥିଲେ ସେମାନଙ୍କ ମଧ୍ୟରେ କୌଣସି ସେ ପ୍ରକାର ମନମାଳିନ ନଥିଲା, କିନ୍ତୁ ଯେଉଁମାନେ ରହିଯାଇଥିଲେ ସେମାନେ ସେମାନଙ୍କର ସେହି ଜେରୁସାଲମକୁ ଫେରିଯାଇଥିବା ଭାଇମାନଙ୍କ ପ୍ରତି ସହାୟତାର ହସ୍ତ ବଢ଼ାଇଥିଲେ। ସେମାନେ ଯେଉଁ ସମସ୍ତ ମୂଲ୍ୟବାନ ବିଷୟ ଚାହୁଁଥିଲେ ତାହା ମଧ୍ୟ ସେମାନେ ସେମାନଙ୍କୁ ଦେଲେ। ଏହି ଏଜ୍ରାଙ୍କ ସମୟରେ ଯେଉଁମାନେ ସେହି ଜେରୁସାଲମକୁ ଫେରିଯାଇ ନଥିଲେ ସେମାନେ ସେମାନଙ୍କର ଭାଇମାନଙ୍କ ସହିତ ଅଂଶୀଦାର ହେବାର ଦାୟିତ୍ୱକୁ ବୁଝିପାରିଥିଲେ ଯେଉଁମାନେ କି ସେହି ଜେରୁସାଲମକୁ ଫେରିଯାଇଥିଲେ। ଆଉ ଯେଉଁ ଦଳ ଜେରୁସାଲମକୁ ଫେରିଯାଇଥିଲେ ସେମାନେ ଗରିବ ଶ୍ରେଣୀର ଲୋକ ଥିଲେ, ଆଉ ସେମାନଙ୍କ ମଧ୍ୟରେ ଜିହୁଦା ଓ ବିନ୍ୟାମିନ୍ର ପିତୃବ୍ୟମାନଙ୍କର ପ୍ରଧାନ ଥିଲେ ଓ ଯାଜକମାନେ ଥିଲେ ଓ ଲେବୀୟମାନେ ଥିଲେ। ସେମାନେ ଅତି ନମ୍ର ଲୋକ ଥିଲେ। ଗୀତ ସଂହିତା ପଚିଶ ପର୍ବର ନଅ ପଦରେ ଲେଖା ଅଛି, ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। ତେବେ ଏହି ଲୋକମାନେ ହେଉଛନ୍ତି ସେହିମାନେ ଯେଉଁମାନେ କି ସମୟର ଗତିପଥକୁ ବୁଝିପାରିଥିଲେ, ତେଣୁ ସେମାନେ ନିଜର ଦେଶକୁ ଫେରିଯାଇଥିଲେ। ସାତପଦରେ ଲେଖା ଅଛି, ଆଉ ନବୁଖତ୍ ନିତ୍ସର ସଦାପ୍ରଭୁଙ୍କ ଗୃହର ଯେ ସକଳ ପାତ୍ର ଜେରୁସାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା। ତେବେ ସେହି ସଦାପ୍ରଭୁଙ୍କ ଗୃହର ପାତ୍ର ସକଳକୁ କୋରସ କିପରି ପାଇଲେ? ତେବେ ସେହିସବୁକୁ ଅପବିତ୍ର କାର୍ଯ୍ୟରେ ବ୍ୟବହାର କରାଯାଉଥିଲା, ଏପରିକି ରାଜା ବେଲସେସର୍ଙ୍କର ସେହି ସୁରାପାନ ଭୋଜିରେ ବ୍ୟବହାର କରାଯାଇଥିଲା, ଯେଉଁ ରାତ୍ରିରେ ବାବିଲୋନ ଶତ୍ରୁ ହସ୍ତରେ ପତିତ ହୋଇଥିଲା। ଦାନିଏଲ ଭାଓବାଦୀ ଏହିପରି ପ୍ରକାଶ କରନ୍ତି, ଯାହାକି ଦାନିଏଲ ପୁସ୍ତକ ପାଞ୍ଚ ପର୍ବର ଦୁଇ ପଦରୁ ଚାରି ପଦ ମଧ୍ୟରେ ଲେଖା ଅଛି। ପୁଣି ତାହାର ପିତା ନବୁଖଦ୍ନିଶ୍ଚର ଜେରୁସାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେମନ୍ତ ପାନ କରିବେ, ଏଥିପାଇଁ ବେଲସଶ୍ଚର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେ ସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା। ତହିଁରେ ଜେରୁସାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା ତାହା ଲୋକମାନେ ଆଣିଲେ, ପୁଣି ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେସବୁରେ ପାନ କଲେ। ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ। କିନ୍ତୁ ସେହି ରାତ୍ରି ବାବିଲୋନ ଶତ୍ରୁ ହସ୍ତରେ ସମର୍ପିତ ହେଲା। ପାରସ୍ୟର ରାଜାମାନେ ସେହିସବୁ ପାତ୍ରଗୁଡ଼ିକୁ ବାହାର କରି ନେଇଗଲେ, ଓ ଯେଉଁ ସମୟରେ କୋରସ ପାରସ୍ୟର ରାଜା ଥିଲେ ସେହି ସମୟରେ ସେହିସବୁ ସେଠାରେ ଥିଲା। ଈଶ୍ୱର ମଧ୍ୟ ସେହିସବୁ ବିଷୟ ପ୍ରତି ଦୃଷ୍ଟି ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେହି ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଯାହାକି ଈଶ୍ୱରଙ୍କ ନିମନ୍ତେ ବ୍ୟବହୃତ ହେବାକୁ ଥିଲା ତାହାସବୁ ଯାଜକମାନଙ୍କ ଲେବୀୟମାନଙ୍କ ହସ୍ତରେ ସମର୍ପିତ ହେଲା, ଯେଉଁମାନେ କି ସେହି ଜେରୁସାଲମକୁ ଫେରିଗଲେ। ଆଠ ପଦରୁ ଏଗାର ପଦ ମଧ୍ୟରେ ଏହିପରି ଲେଖା ଅଛି, ପାରସ୍ୟର ରାଜା କୋରସ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଜିହୁଦାର ଅଧିପତି ଶେଷ ବସରକୁ ଗଣନା କରିଦେଲା। ସେହି ଦ୍ରବ୍ୟର ସଂଖ୍ୟା ଏହି 30 ସୁନାଥାଳି, 1000 ରୂପାଥାଳି, 29 ଛୁରୀ, 30 ସ୍ୱର୍ଣ୍ଣମୟ ପାନପାତ୍ର, 410 ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି 1000 ଅନ୍ୟାନ୍ୟ ପାତ୍ର, ସର୍ବସୁଦ୍ଧା 5400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀ ଲୋକମାନେ ବାବିଲରୁ ଜେରୁସାଲମକୁ ଅଣାଯିବା ସମୟରେ ଶେଷ ବର୍ଷର ଏହିସବୁ ଦ୍ରବ୍ୟ ଆଣିଲା। ତେବେ ସେହିସବୁ ଜିହୁଦୀମାନଙ୍କୁ ଦିଆଯାଉଥିବାରୁ ସେହି ସମସ୍ତ ପାତ୍ର ସକଳର ଏକ ତାଲିକା ଏହି ସ୍ଥାନରେ ପ୍ରଦାନ କରାଯାଇଅଛି। ଏହିସବୁ ସେହି ପ୍ରଚୁର ତଥା ଅପରିମେୟ ଧନକୁ ଉପସ୍ଥାପିତ କରେ। ଏହି ସମସ୍ତ ଜେରୁସାଲମକୁ ପଠାଇ ଦିଆଯାଇଥିଲା। ଏହା ପୁନର୍ବାର ସଦାପ୍ରଭୁଙ୍କ ଗୃହକୁ ଫେରାଇ ଦିଆଯାଇଥିଲା। ବାସ୍ତବରେ ଈଶ୍ୱର ଯଦିଓ ସେମାନଙ୍କ ସନ୍ତାନଗଣର ଦଣ୍ଡଦାତା ଈଶ୍ୱର, ମାତ୍ର ସେ ମଧ୍ୟ ଅସୀମ ଅନୁଗ୍ରହକାରୀ ଈଶ୍ୱର। ଜିହୁଦା ଯଦିଓ ଈଶ୍ୱରଙ୍କର ଅବାଧ୍ୟ ହୋଇ ପାପରେ ପତିତ ହେବାରୁ ସେ ତାହାକୁ ବାବିଲୋନକୁ ନିର୍ବାସିତ କରାଇଥିଲେ, ମାତ୍ର ସେ ପୁନର୍ବାର ସେମାନଙ୍କ ପ୍ରତି ଦୟା ଦୃଷ୍ଟି କରି ସେମାନଙ୍କୁ ସେମାନଙ୍କର ରାଜ୍ୟକୁ ଫେରାଇ ଆଣିଲେ। ଯଦିଓ ସେମାନେ ସମସ୍ତେ ଫେରିଆସିନଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଫେରିଆସିଥିଲେ। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ଈଶ୍ୱରଙ୍କ ନିକଟରେ ମୁଖାପେକ୍ଷା ନାହିଁ, ସେ ସମସ୍ତଙ୍କ ପ୍ରତି ସେମାନଙ୍କ ଅପରାଧର ପ୍ରତିଫଳଦାତା ଈଶ୍ୱର। ମାତ୍ର ଯେଉଁମାନେ ନିଜର ପାପ ନିମନ୍ତେ ଅନୁତାପ କରି କ୍ଷମା ମାଗନ୍ତି, ସେମାନଙ୍କ ପ୍ରତି ସେ ଅତି ଦୟାଳୁ ତଥା କ୍ଷମାଶୀଳ ଓ ଅନୁଗ୍ରହକାରୀ ଈଶ୍ୱର। ତେଣୁ ଆସୁ, ଆଜି ଯଦି ଆମେ ନିଜର ଦୁଷ୍ଟତାରୁ କ୍ଲେଶ ଭୋଗ କରୁଅଛୁ ଓ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ତାହାଙ୍କ ଆଶୀର୍ବାଦ ତଥା ଅନୁଗ୍ରହରୁ ବଞ୍ଚିତ ହୋଇଅଛୁ, ତାହେଲେ ସମୟ ଥାଉ ଥାଉ ନିଜର ପାପ ନିମନ୍ତେ ଅନୁତାପ କରି ପ୍ରଭୁ ଯୀଶୁଙ୍କର ନିକଟକୁ ଫେରିଆସି ତାହାଙ୍କଠାରେ କ୍ଷମା ମାଗୁ, ତାହେଲେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ କରାଇବେ ଓ ଆମେ ବାସ୍ତବ ଶାନ୍ତି ଓ ଆନନ୍ଦକୁ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବା। ପ୍ରିୟ ବନ୍ଧୁ, ପ୍ରଭୁ ଯଦି ଆଜି ଆପଣଙ୍କୁ ଶାସନ କରୁଅଛନ୍ତି, ତାହେଲେ ଦୁଃଖ କରନ୍ତୁ ନାହିଁ, ଆନନ୍ଦ କରନ୍ତୁ ଯେ ପ୍ରଭୁ ଆପଣଙ୍କୁ ତାଙ୍କର ନିଜର କରିବା ପାଇଁ ଚାହାନ୍ତି। ଯେହେତୁ ସେ ଅନୁଗ୍ରହକାରୀ ଈଶ୍ୱର, ସେ ପ୍ରେମକାରୀ ଈଶ୍ୱର, ସେ କାହାକୁ ବିନଷ୍ଟ ହେବାକୁ ଦିଅନ୍ତି ନାହିଁ। ତେଣୁ ଆସୁ, ଯଦି ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ଶାସନର ବାଡ଼ି ଦେଇ ଆମମାନଙ୍କୁ ତାଙ୍କର ନିକଟବର୍ତ୍ତୀ କରାଉଛନ୍ତି, ତାହେଲେ ଆମେ ମଧ୍ୟ ଆନନ୍ଦର ସହିତ ତାଙ୍କର ସେ ଶାସନକୁ ମାନିନେଉ, ତାଙ୍କର ଇଚ୍ଛାକୁ ଗ୍ରହଣ କରିନେଉ ଓ ତାଙ୍କର ଇଚ୍ଛା ଅଭିମତକୁ ଆମମାନଙ୍କ ଜୀବନରେ ସଫଳ କରିବା ପାଇଁ ଆମମାନେ ଚେଷ୍ଟା କରୁ। ଈଶ୍ୱର ଯଦିଓ ଦଣ୍ଡଦାତା, ମାତ୍ର ସେ ମଧ୍ୟ ଆମମାନଙ୍କର ଅନୁଗ୍ରହକାରୀ ଈଶ୍ୱର। ସେ ଶାସନ କରନ୍ତି ଏବଂ ସେ ମଧ୍ୟ ତାଙ୍କର ସନ୍ତାନମାନଙ୍କୁ ତାହାଙ୍କର ନିଜର କରନ୍ତି। ତେଣୁ ଆସୁ, ଆମମାନେ ଭାଙ୍ଗି ନ ପଡ଼ି, ନିରାଶ ନ ହୋଇ, ନିଜର ଅବାଧ୍ୟତା ଏବଂ ପାପପୂର୍ଣ୍ଣ ଜୀବନରୁ ଫେରି ପ୍ରଭୁ ଯୀଶୁଙ୍କର ଅନୁଗମନ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পত্র দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttv@radio882.com। তেবে আজি পাই এঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার।